ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଜୁଆନ ବର୍ଗ ହେଉଛନ୍ ସମାଜର ଶକ୍ତି, ସାମର୍ଥ୍ୟ ଆଉ ଭବିଷ୍ୟତ। ଯୁବଶକ୍ତି ସମାବେଶ ଥି କହିଲେ ମୁଖ୍ୟମନ୍ତ୍ରୀ। ଛୁଆମାନଙ୍କର ସୁରକ୍ଷା ଓ ବିକାଶ ଲାଗି ଶୁଭାରମ୍ଭ ହେଲା ଆମରି ଶିଶୁ ୱେବ୍ ପୋର୍ଟାଲ। ସମ୍ବଲପୁର ଆଉ ଦେବଗଡ଼ ଜିଲ୍ଲାକେ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଯୋଗାଇ ଦେବାର୍କେ କେନ୍ଦ୍ର ଗୃହ ନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉର୍ ଅଣସର ତ୍ରୟୋଦଶୀ ତିଥିନ ଆଜି ଶ୍ରୀମନ୍ଦିରନ ମହାପୁରୁମାନଙ୍କର ହେଲା ଘଣା ଲାଗି ନୀତି। ଏଥର ପୁରା ଖବର। ଜୁଆନ ଗୋଷ୍ଠୀ ହେଉଛନ୍ ସମାଜର ଶକ୍ତି, ସାମର୍ଥ୍ୟ ଆଉ ଭବିଷ୍ୟତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଞ୍ଜାମ ଜିଲ୍ଲା ଆସିକାଠାନେ କ୍ରୀଡ଼ା ଓ ଯୁବସେବା ବିଭାଗ ତରଫୁ ହୋଇଥିବା ଯୁବଶକ୍ତି ସମାବେଶକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଜୁଆନ ଗୋଷ୍ଠୀ ହେଉଛନ୍ ଅସୀମିତ ଶକ୍ତିର ଭଣ୍ଡାର। ମାତ୍ର ଗୁଣାତ୍ମକ ଶିକ୍ଷାର ବିନା ବିକାଶ ନାହିଁ ହୋଇପାରେ। ଏଥିଲାଗି ଜାତୀୟ ଶିକ୍ଷାନୀତି ଲାଗୁ କରାହୋଇଛେ। ଜୁଆନ ଗୋଷ୍ଠୀଙ୍କୁ ଚାକିରିର ଯୋଗ୍ୟ ବନାବା ଲାଗି ରାଜ୍ୟର 58 କଲେଜନ ଶିଳ୍ପକ୍ଷେତ୍ର ଥି ବ୍ୟବହାରିକ ତାଲିମ ବ୍ୟବସ୍ଥା କରାଯାଇଛି। ଆକେ ଅତ୍କା କଲେଜନ ଇ ତାଲିମ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ବିଗତ ଦିନରେ ଯେତେବେଳେ ଛତ୍ରପୁରରେ 28,000 କୋଟି ଟଙ୍କାର 12 ଶିଳ୍ପ ପ୍ରକଳ୍ପ ପାଇଁ ଶିଳାନ୍ୟାସ ମୁଁ କରିଥିଲି, ସେଥିରେ ଗଞ୍ଜାମ ଜିଲ୍ଲାକୁ ସମୃଦ୍ଧ କରିବା ପାଇଁ ବିକଶିତ ଓଡ଼ିଶା ନିର୍ମାଣରେ ଗଞ୍ଜାମ ଜିଲ୍ଲା ଏକ ସ୍ୱତନ୍ତ୍ର ଭୂମିକା ନେଉ। ରାଜ୍ୟରେ ITI ଗୁଡ଼ିକୁ ସୁଦୃଢ଼ କରିବା, ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 4 ନୂତନ କେନ୍ଦ୍ର ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖୋଲାଯିବା ପାଇଁ ନିଷ୍ପତ୍ତି ନେବା, ଭାରତରେ ବିଶ୍ୱ ଆଥଲେଟିକ୍ସ ମହାଦେଶୀୟ ଟୁର୍ ଆୟୋଜନ କରିବା ପାଇଁ ମଧ୍ୟ ଓଡ଼ିଶା ତରଫରୁ ଆମ ସରକାର ତରଫରୁ ଆୟୋଜନ କରାଯାଇଛି।
ଏ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ନ ଜଳସମ୍ପଦ ସେତୁ ରାସ୍ତା ତିଆରି ଲାଗି 550 କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ଛୁଆମାନଙ୍କର ଯତ୍ନ, ସୁରକ୍ଷା ଓ ବିକାଶ ଲାଗି ରାଜ୍ୟ ମହିଳା ଆଉ ଶିଶୁ କଲ୍ୟାଣ ବିଭାଗ ତରଫୁ ଆମରି ଶିଶୁ ୱେବ୍ ପୋର୍ଟାଲ ଉନ୍ମୋଚିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ଆଉ ମହିଳା ଆଉ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ମହିଳା ଆଉ ଶିଶୁ ପ୍ରତିଷ୍ଠାନ କେନ୍ଦ୍ରଠାରେ ଇତାକେ ଉନ୍ମୋଚନ କରିଛନ୍। ପୋର୍ଟାଲ ଥି ଛୁଆର ଜନମଠାନୁ ମୂଲ କରିକି ପୋଷଣର ସବୁ ତଥ୍ୟ ରେକର୍ଡ ରହିବା। ଇତାର ଜରିଏ ଫ୍ରି ବ୍ଲକ୍ନ କେତେ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ ସେଟା ଜଣାପଡ଼ବା। ଇତାକେ ଆଧାର କରିକି ସମସ୍ୟାର ସମାଧାନ କରାଯାଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ରାଜ୍ୟବାସୀଙ୍କୁ ଅତି ସହଜ ଆର୍ ସରଳ ଭାବେ ରାଜସ୍ୱ ସେବା ଯୋଗାଇ ଦେବା ଲାଗି ସରକାର ଖୁବ୍ ଜଲ୍ଦି ମୋବାଇଲ୍ ଆପ୍ର ଶୁଭାରମ୍ଭ କରିବେ ବୋଲି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଇ ଆପ୍ ଜରିଏ ଜାତି ପ୍ରମାଣପତ୍ରଠାନୁ ମୂଲ କରିକି ଖଜଣା ଜମା କରବାର ତକ୍ ସବୁ ସୁବିଧା ମିଳିପାରିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ସମ୍ବଲପୁର ସହରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ୍କେ ପରିଦର୍ଶନ କରିବାର ଅବସରରେ ଶ୍ରୀ ପୂଜାରୀ ରାଜସ୍ୱ ବିଭାଗର ସଂସ୍କାରମୂଳକ ପଦକ୍ଷେପ ବାବଦେ କହିଛନ୍। ରାଜ୍ୟ ଡାଇରିଆ ସ୍ଥିତି ଆୟତ୍ତେ ରହିଛେ ଆଉ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବେଶୀ ନାହିଁ ଆସିବାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ସେ କହିଛନ୍, ଡାଇରିଆ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ପୂରା ନଜର ରଖିଛନ୍। ରଥଯାତ୍ରା ସମୟଥି ପୁରୀନ ଯେନ୍ତା ଡାଇରିଆ ନାଇଁ ଚାପ୍ବା ସେ ତାର ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ରାଜ୍ୟର ବାକି ଇଲାକାମାନଙ୍କେ ଭିଲ୍ ସ୍ଥିତି ଉପରେ ନଜର ରଖାଯାଇଛେ, ହେଲେ ଭି ଲୋକ ସଚେତନ ରହିବାରକେ ପରାମର୍ଶ ଦିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଆଉ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 72ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଦେଶେ ବଳିଦାନ ଦିବସ ପାଳନ କରାଯାଉଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମଟି ଲେଖିଛନ୍, ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଶର ଅଖଣ୍ଡତା ବଜାୟ ରଖବା ଲାଗି ଅଦମ୍ୟ ସାହସ ଆର୍ ଚେରେଷ୍ଟା କରିଥିଲେ। ରାଷ୍ଟ୍ର ନିର୍ମାଣ ଦିଗେ ତାଙ୍କର ମୂଲ୍ୟବାନ ଅବଦାନକେ ସବୁବେଳେ ସୁର୍ତ୍ତା କରାଯିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମୁଖାର୍ଜୀଙ୍କ ଶ୍ରଦ୍ଧାଞ୍ଜଳି ଜଣାଇକରି ତାଙ୍କୁ ରାଷ୍ଟ୍ରୀୟ ଏକତା ଆଉ ଅଖଣ୍ଡତାର ପ୍ରତୀକ ବୋଲି କହିଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଡକ୍ଟର ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ଦେଶ ଲାଗି ତାଙ୍କର ବଳିଦାନ ସବୁଦିନ ସୁର୍ତ୍ତା ହୋଇକି ରହିବା ବୋଲି କହିଛନ୍। ଏ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଗୋଟିଏ ସାଧାରଣ ସଭାର ଆୟୋଜନ କରାଯାଇଛି। ସଭାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସେବା, ସୁଶାସନ ଆଉ ଗରିବ କଲ୍ୟାଣ ନୀତି ଜରିଏ ପରିଚାଳିତ ଭାରତନ ଗଲା 10 ଭିତରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଉ ପ୍ରତିବଦ୍ଧତା ଦେଶକେ ବିଶ୍ୱବାସୀଙ୍କର ଆଗାଡ଼େ ଗୋଟିଏ ସଶକ୍ତ ଦେଶ ଭାବେ ଠିଆ କରିପାରିଛି। ସରକାର ଅନ୍ତର୍ଭୁକ୍ତମୂଳକ ଅଭିବୃଦ୍ଧି ଉପରେ ପ୍ରତିବଦ୍ଧତାକେ ବରକସ କରବାର ସଙ୍ଗେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ବିଶେଷ ଧ୍ୟାନ ଦେଇ ଆସୁଛନ୍। ଇ ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗର ଖାସ୍ ରିପୋର୍ଟ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ଶିକ୍ଷା, ଆର୍ଥିକ ସଶକ୍ତିକରଣ ଆଉ ଭିତ୍ତିଭୂମି ବିକାଶ ଉପରେ ଦେଶ ଧ୍ୟାନ କେନ୍ଦ୍ରିତ କରିକରି ଆଗ୍କେ ବଢ଼ି ଚାଲିଛି। ଗଲା 10 ଭିତରେ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କର ଲାଗି ସରକାରଙ୍କ ତରଫୁ ଭିନ୍ ଭିନ୍ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ଅଧୀନତି 18,400 କୋଟିରୁ ଅଧିକା ଟଙ୍କାର ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ଜାତୀୟ ସଂଖ୍ୟାଲଘୁ ବିକାଶ ଆଉ ଆର୍ଥିକ ନିଗମ ଜରିଏ 1,74,000ରୁ ଅଧିକା ହିତାଧିକାରୀଙ୍କୁ 752 କୋଟିରୁ ଅଧିକା ଟଙ୍କା ବଣ୍ଟାଯିବାର ସହିତ ପଛୁଆ ବର୍ଗ ଲୋକ ରିହାତି ଦର୍ଥି ଋଣ ଦିଆଯାଇଛି। ହଜ୍ ସୁବିଧା ଆପ୍ ଆଉ ହଜ୍ ସ୍ୱେଚ୍ଛାସେବୀ ତାଲିମ କାର୍ଯ୍ୟକ୍ରମ ତୀର୍ଥଯାତ୍ରୀମାନଙ୍କୁ ବହୁତ ସାହାଯ୍ୟ କରୁଛି। ସ୍ୱଚ୍ଛତା ଆଉ ସୁଶାସନକେ ବରକସ କରିବା ଲାଗି ଐତିହାସିକ ୱାକଫ ସଂଶୋଧନ ଆଇନ 2025 ଅଣାଯାଇଛି। ଏତାର ସହିତ ଉମିଦ ପୋର୍ଟାଲ ମୂଲ କରିକରି ୱାକଫ ସମ୍ପତ୍ତି ଲାଗି ଡିଜିଟାଲ ପରିଚାଳନାର ନୂଆ ଅଧ୍ୟାୟ ମୂଲ କରାଯାଇଛି। ଏଛନି ସମିଆତି ଅନ୍ତର୍ଭୁକ୍ତି ଖାଲି ଗୋଟିଏ ନୀତି ନୁହେଁ, ସେ ପ୍ରତିଶ୍ରୁତି ହୋଇଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ମୁଁ ବିସ୍ମିତା ପ୍ରଧାନ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିକରି 2024-25 ଆର୍ଥିକ ବର୍ଷ ଲାଗି ସମ୍ବଲପୁର ମହାନଗର ନିଗମ ଆଉ ଦେବଗଡ଼ ପୌରପାଳିକାକେ ପଞ୍ଚଦଶ ଅର୍ଥ କମିଶନର ଅନୁଦାନ ଟଙ୍କା ଦେବାରକେ ଅନୁରୋଧ କରିଛନ୍। ସମ୍ବଲପୁର ଆଉ ଦେବଗଡ଼ଠାରେ ଏହି ମୌଳିକ ଅନୁଦାନ ଟଙ୍କା ଥି ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ, ରାସ୍ତାଘାଟ ତିଆରି ଆର୍ ଆଲୋକୀକରଣ ବାଗି ସେବାକେ ଆହୁରି ବରକସ କରାଯିବା ବୋଲି ଶ୍ରୀ ପ୍ରଧାନ କହିଛନ୍। ଇଦିଗେ ପଦକ୍ଷେପ ନେବାରକେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଖଟ୍ଟରଙ୍କ ପ୍ରତିଶ୍ରତି ଦେଇଥିବା ଶ୍ରୀ ପ୍ରଧାନ କହିଛନ୍। 1975 ଜୁନ୍ 25 ତାରିଖ ଦିନ କଂଗ୍ରେସ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶେ ଜରୁରୀକାଳୀନ ସ୍ଥିତି ଜାରି କରିଥିଲେ। ଭାରତର ଜରୁରୀ ସ୍ଥିତି ଦେଶର ଏନ୍ତା ଗୋଟିଏ ସମୟ ଥିଲା ଯେନ୍ ସମୟଥି ସାଧାରଣ ଲୋକଙ୍କର ପାଖେ କେନ୍ସି ବିଲ୍ ସ୍ୱାଧୀନତା ନାଇଥାଇ, ନାଗରିକମାନଙ୍କର ଅଧିକାର ବିଲ୍ କ୍ଷୁର୍ଣ୍ଣ କରାଯାଇଥିଲା, ବିରୋଧୀମାନଙ୍କୁ ଜେଲ୍ ଭରି ଦିଆଯାଇଥିଲା। ଏହି ସମୟଥି ଗଣମାଧ୍ୟମର ସ୍ୱାଧୀନତା ବିଲ୍ ରଦ୍ଦ କରାଯାଇଥିଲା। ଲୋକଙ୍କର ଉପରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନକେ କେନ୍ଦ୍ର ସରକାର ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ଭାବେ ବିବେଚନା କରିକରି ସ୍ୱାଧୀନତା ସମ୍ବିଧାନ ହତ୍ୟା ଦିବସ ପାଳନ କରୁଛନ୍। ଦେଶର ସେ ଜରୁରୀ ସ୍ଥିତିକେ ବିରୋଧ କରିକରି ଜେଲ୍ ଯାଇଥିବା ସେନ୍ତା ଛନେ ବ୍ୟକ୍ତି ହେଲେ ଝାରସୁଗୁଡ଼ା ଜିଲ୍ଲା ସର୍ବାହାଲ ଇଲାକାର ଗଙ୍ଗା ପ୍ରସାଦ ମିଶ୍ର। ଜରୁରୀ ସ୍ଥିତି ସମୟରେ କିଛି ଅନଶୁନା କଥା ଆସୁନ ଆମେ ତାଙ୍କଠାରୁ ଶୁଣମା।
ଏମର୍ଜେନ୍ସି ସମୟରେ ଯେଉଁ ଏମର୍ଜେନ୍ସି ଲଗେଇଲେ ସେଟା ସମ୍ବିଧାନର ଗୋଟେ ବହୁତ ବଡ଼ କଳା ଅଧ୍ୟାୟ ସୃଷ୍ଟି ହେଇଥିଲା, ଯଦ୍ୱାରା କି ଲୋକମାନେ ସେ ଟାଇମ୍ରେ ନିଜସ୍ୱ ସ୍ୱାଧୀନତା ହରେଇଥିଲେ। ତାଙ୍କର କୌଣସି ମାନେ ଅଧିକାର ନଥିଲା, ଭୋଟ ଦେବାର ଇଏ ନାଇଥିଲା, କୌଣସି ଜାଗାରେ ମିଟିଂ କରିପାରୁନଥିଲେ, କିଛି କହିଲେ ପୁଲିସ ସେମାନଙ୍କୁ ନେଇକରି ଜେଲ୍ରେ ଭର୍ତ୍ତି କରିଦେଉଥିଲା। ଆଉ ଆମେମାନେ ବି ଜେଲ୍ରେ ବହୁତ ଯନ୍ତ୍ରଣା ପାଇଛୁ, ଆଉ ଦୀର୍ଘ 6 ମାସ ଜେଲ୍ ଭିତରେ ଆମେ ରହିଥିଲୁ। ଆଉ ଏସବୁ ଦୁଃଖ ଭୋଗିବାକୁ ପଡ଼ିଛି, ଯେଉଁଟାକି ଆଜି ଏଇ ଯେ ଖୁସି ଲାଗୁଛି ଯେ ଆମକୁ ମାନଙ୍କୁ ଗୋଟେ ମାନ୍ୟତା ମିଳିବ, ସରକାର ଆମର ପ୍ରତି ଗୋଟେ ସହାନୁଭୂତି ଜ୍ଞାପନ କରିଛନ୍। ଆଉ ଆମେ ସେଥିପାଇଁ ବହୁତ କୃତଜ୍ଞତା ଆଉ ଖୁସି ଯେ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ଅଷାଢ଼ ମାସର ଅନ୍ଧାର ପଖର ତ୍ରୟୋଦଶୀ ତିଥି ଦିନ ପୁରୀନ ଆଜି ମହାପୁରମାନଙ୍କର ଘଣା ଲାଗି ନୀତି ହେବାର ସହିତ ଶୁଦ୍ଧସ୍ୱାରଙ୍କର ଘରୁ ଶ୍ରୀମନ୍ଦିରକେ ଖଳି ବିଜେ କରାଯାଇଛି। ପରମ୍ପରା ଅନୁସାରେ ଗଲାକାଲି ଶୁଦ୍ଧସ୍ୱାରଙ୍କର ଘରେ ଦିବ୍ୟ ପ୍ରଲେପ ଖଳି ତିଆରି କରାଯାଇଥିଲା। ଆଜି ମହାପୁରମାନଙ୍କର ଘଣା ଲାଗି ନୀତି ଉତ୍ରୁ ସେହି ଖଳିକେ ଶୁଦ୍ଧସ୍ୱାରଙ୍କର ଘରୁ ଅନାଯାଇକରି ସୂର୍ଯ୍ୟାସ୍ତ ଆଗନୁ ଶ୍ରୀମନ୍ଦିରକେ ବିଜେ କରାଯାଇଛି। ଇତାର ଉତ୍ରୁ ଖଳି ଲାଗି କରାଯିବାନୁ ମହାପୁରମାନଙ୍କ ଶ୍ରୀମୁଖ ଓତା ହୋଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଜନ ଅଭିଯୋଗ ଶୁଣାଣି ଶିବିର ହୋଇଥିଲା। ଶିବିରଥି 110 ଅଭିଯୋଗ ଆସିଥିଲା, ସେଥିଭିତରୁ 65 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ନୂଆପଡ଼ା ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ଆଉ ଜଳବାୟୁ ସହନଶୀଲ ଚାଷ କାର୍ଯ୍ୟକ୍ରମ ଓଇପ୍ରିକାର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜଳବାୟୁ ପରିବର୍ତ୍ତନ ଭିତରେ ଉନ୍ନତ ଜ୍ଞାନକୌଶଳ, ଚାଷ ପ୍ରଣାଳୀ ଆଉ ଉତ୍ପାଦନ ବଢ଼ାବାର ବାବଦେ ସମୀକ୍ଷା କରାଯାଇଥିଲା। ଅନ୍ତର୍ଜାତୀୟ ଅଲମ୍ପିକ୍ସ ଦିବସ ଅବସରରେ ଆଜି କ୍ରିକେଟ୍ ଖେଲ୍କେ ଅଲମ୍ପିକ୍ସରେ ସାମିଲ କରାଯାଇଛି। ଏ ବାବଦେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ତରଫରୁ ସୂଚନା ଦିଆଯାଇଛି। କ୍ରିକେଟ୍କେ ଅଲମ୍ପିକ୍ସରେ ସାମିଲ କରାଯିବାଟା ଗୋଟିଏ ଐତିହାସିକ ପଦକ୍ଷେପ ବୋଲି ବିସିସିଆଇ ବର୍ଣ୍ଣନା କରିଛି। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାନୁ ବଡ଼ଭାଗୀ ଇଲାକାନ ବର୍ଷା ହେଉଛି। ସେନ୍ତା ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତାର ଆଖରପାଖର ଇଲାକାନ ଗୋଟିଏ ଘୂର୍ଣ୍ଣିବଲୟ ବନବାର ସମ୍ଭାବନା ଦେଖାଯାଇଛି। ଇତାର ପ୍ରଭାବଥି ଆଇବା 6 ଦିନ ତକ ରାଜ୍ୟ ବର୍ଷା ଲାଗି ରହିବା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଶେଷ ମୁଖ୍ୟ ଖବର ଫେରଘେ। ଜୁଆନ ବର୍ଗ ହେଉଛନ୍ ସମାଜର ଶକ୍ତି, ସାମର୍ଥ୍ୟ ଆଉ ଭବିଷ୍ୟତ, ଯୁବଶକ୍ତି ସମାବେଶ କହିଲେ ମୁଖ୍ୟମନ୍ତ୍ରୀ। ଛୁଆମାନଙ୍କର ସୁରକ୍ଷା ଓ ବିକାଶ ଲାଗି ଶୁଭାରମ୍ଭ ହେଲା ଆମରି ଶିଶୁ ୱେବ୍ ପୋର୍ଟାଲ। ସମ୍ବଲପୁର ଆଉ ଦେବଗଡ଼ ଜିଲ୍ଲାକେ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଯୋଗାଇ ଦେବାରକେ କେନ୍ଦ୍ର ଗୃହ ନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉ ଅଣସର ତ୍ରୟୋଦଶୀ ତିଥି ନ ଆଜ୍ ଶ୍ରୀମନ୍ଦିର ନ ମହାପୁରୁମାନଙ୍କର ହେଲା ଘଣା ଲଗା ନୀତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।